ଏକ ସମ୍ବେଦନଶୀଳ ଗଳ୍ପ ବୁଢ଼ା ବୟସ ଗାଳ୍ପିକ ଦୁର୍ଗା ପଟ୍ଟନାୟକ କଲିଂ ବେଲ୍ରେ ହାତ ଦେବା ବେଳକୁ ଘର ଭିତରୁ କୁନାର ଚିତ୍କାର ଶୁଭୁଥିଲା। ଆଖି ବୁଜା ପାହାର ପରେ ପାହାର ମାଡ଼ ବସୁଛି। କୁନା ଚିତ୍କାର କରୁଛି ଜୀବନ ବିକଳରେ। ବାପାଙ୍କର ଗୋଟିଏ ଅଙ୍ଗ ଅଚଳ ଓ ସେ ଶ୍ୱାସ ବେମାରୀ। ମୁନା ବୋଧେ ବାହାରେ ଖେଳୁଛି। ତାହେଲେ କିଏ ସୁଜାତା ଏମିତି ପିଟି ଚାଲିଛନ୍ତି ପିଲାଟିକୁ? କଣ ଏମିତି ଦୋଷ କଲା ସିଏ? ଏଇଟା କଣ ଶାସନ? ଏମିତି ଆକଟ କରାଯାଏ ପିଲାଙ୍କୁ? ରମେଶ ବାବୁ ଅଣନିଶ୍ୱାସୀ ହୋଇ ପଡୁଥିଲେ। କିଛି ସମୟ ପରେ କୁନା କାନ୍ଦି କାନ୍ଦି କବାଟ ଖୋଲିଲା। ସୁଜାତା ବେତଟାକୁ ହାତରେ ଧରି ସର୍କସର ରିଙ୍ଗ ମାଷ୍ଟର ପରି ଗର୍ଜି ଚାଲିଛନ୍ତି ଘର ଭିତରେ। ବୁଢା ବାପା ନୀରବରେ ବସି ଶୁଣୁଛନ୍ତି। ରମେଶ ବାବୁ ପଚାରିଲେ, ବାପା କଣ ହୋଇଛି ତାର? ସେ କାହିଁକି ପିଲାଟାକୁ ଏମିତି ବାଡ଼ୁଛି? ବୁଢ଼ାଙ୍କ ପାଟିରୁ ଭାଷା ସ୍ଫୁରୁ ନାହିଁ। କହିଲେ ମଲା, ନ କହିଲେ ମଲା ଅବସ୍ଥା। ବୁଢ଼ା ଶଙ୍କା ଶଙ୍କା ଗଳାରେ କହିଲେ, କଣ ହେଇଛି କେଜାଣି ରେ ପୁଅ? ମୁଁ କୁନାକୁ କହିଲି, ଯା ମାକୁ କହିବୁ ଜେଜେକୁ ଚା ଟିକେ ଦବ, ତାପର ଠାରୁ ତ ଏମିତି ଲାଗିଛି ଆଉ। ସେଉଠୁ ରମେଶ ବାବୁ ଗର୍ଜି ଉଠିଲେ, ଆହେ କଣ ହେଇଛି? ପିଲାଟାକୁ ଏମିତି ପିଟୁଛ କଣ ପାଇଁ? ସୁଜାତା ଅଣ୍ଟା ଭେଟି ବାହାରି ଆସିଲେ, ପିଟିବି ନାହିଁ। କେତେ କେଜି ଚିନି ଆଣି ମାସକୁ ଥୋଇ ଦଉଛ କି? ବୁଢ଼ାକୁ ମୁଁ 10 ଥର ଚା ଦେଇପାରିବିନି। ଚା ପାନ ଅଫିମ ଏସବୁ ବାଜେ ଅଭ୍ୟାସ, ମୁଁ ମୋ ବାପା ଦେହକେ ଜାଣିନି। ତମ ବାପାଙ୍କର ଯଦି ଏସବୁ ଲୋଡ଼ା ତେବେ ସେ ଗାଁକୁ ଚାଲି ଯାଆନ୍ତୁ, ସେଇଠି ସାନ ବୋହୁ କି ମଜିଆ ବୋହୁ ସବୁ ଯୋଗାଡ଼ କରି ଥୋଇଦେବେ, ମୋ ଦେଇ ହବନି ଏସବୁ କହିଦେଉଛି। ରମେଶ ବାବୁ ସୁଜାତାଙ୍କ ହାତ ଧରିବାର ଆଜକୁ 15 ବର୍ଷ ହୋଇଗଲାଣି। ସବୁବେଳେ ସୁଜାତାଙ୍କର ଏମିତି ଟାଇଁ ଟାଇଁ କଥା, ଦେହ ସହ ହୋଇଗଲାଣି ତାଙ୍କର। ସୁଜାତାକୁ ଭଲ ମନ୍ଦ କହି କିଛି ଲାଭ ନାହିଁ। ପିଲାଗୁଡ଼ାକୁ ମଣିଷ କରିଦେଲେ ହୁଏତ ଜୀବନରେ ଅଳ୍ପ ସମୟ ଲାଗି ମଧ୍ୟ କିଛି ଶାନ୍ତି ମିଳିପାରିବ। ରମେଶ ବାବୁ ବ୍ୟାଙ୍କରେ ଜଣେ ଉଚ୍ଚ ପଦସ୍ଥ ଅଫିସର, ଅଫିସ କାମ ବାଦ ତାଙ୍କର ଏତିକି ହିଁ କାମନା। ରମେଶ ବାବୁ କୁନାକୁ ପଚାରିଲେ, ବାପାରେ ତୁ କଣ ଦୋଷ କରିଛୁ ସତ କହିଲୁ? କୁନା କହିଲା, ନାଇଁ ବାପା, ମୁଁ ଜେଜେଙ୍କ ପାଇଁ ମାଆକୁ ଚା ମାଗିଲି, ସେ ନ ଦେବାରୁ ମୁଁ ନିଜେ ପାଣିରେ ଅମୁଲ ମିଶାଇଲି, ମା ମୋତେ ମାଡ଼ ଦେଲା, କୁନା କୋହ ଉଠାଉଥାଏ। ରମେଶ ବାବୁ ବାପାଙ୍କୁ ଲକ୍ଷ୍ୟ କରି ତଳକୁ ମହପତି କହିଲେ, ବାପା ତମେ ନହେଲେ ଗାଁକୁ ଚାଲିଯାଅ, ଏଠି ତମେ ଶାନ୍ତି ପାଇପାରିବନି। ସୁଜାତା ରୋଷେଇ ଘରୁ ପାଟି କରୁଛନ୍ତି, ଓହୋ ବାପ ସୁହାଗ ବୋଇ ପଡୁଛି, ତମ ପୁଅକୁ ବି ପଠାଇ ଦିଅ, ଦରକାର ନାହିଁ ଏମିତିକା ପିଲା, ସେ ଗାଁରେ ରହୁ, ବାପାଙ୍କୁ ଚା ଦଉ, ପିଅନ କାମ ଶିଖୁ, ପାଠ ନ ପଢୁ, ତାକୁ ପଠେଇ ଦିଅ। ରମେଶ ବାବୁ ଚାବୁକ ଖାଇବା ପରି ମନେ କରୁଥାନ୍ତି, ଖୁଣ୍ଟ ପରି ଛିଡ଼ା ହୋଇ କଣ ଚିନ୍ତା କରୁଥିଲେ। ସେଦିନ ରାତିରେ ଆଉ ବୁଢ଼ାଙ୍କ ଆଖିକୁ ନିଦ ନାହିଁ। ସାରା ରାତି ସେ ଭାବୁଥିଲେ ନିଜ ଜୀବନର ଲମ୍ବା କାହାଣୀକୁ। ସିଏ ପୁଅ ପାଇଁ ଗୋଟେ ସାବନା ବର୍ଣ୍ଣର ବୋହୁ ଖୋଜିଥିଲେ, ହେଲେ ପୁଅର ମନ ମାନିଲା ନାହିଁ। ବୁଢ଼ା ଜାଣୁଥିଲେ ଯେ ଏ ସହରୀ ଛଟକି ଫ୍ୟାସନ ଝିଅ ଗୁଡ଼ାକ ସବୁ ଏମିତି ଘର ଭାଙ୍ଗିବେ ମାନେ, ହଉ ତା କପାଳ। ଚା କପି ପାଇଁ ପରିବାରରେ ଝଡ଼ ସୃଷ୍ଟି ହୋଇଛି ଆଜି, କିନ୍ତୁ ମୋ ପୁଅ ପାଇଁ ମୁଁ କ'ଣ ନ କରିଛି? ମୁଁ କ'ଣ ଅଫିମ ଜାଣିଶୁଣି ଖାଉଛି? ଶ୍ୱାସ ରୋଗଟାକୁ ଛାତି ଭିତରେ ଚାପି ରଖିବାକୁ ଅଫିମ ଟିକେ ଖାଇଦେଲେ ଚଳିଯାଏ, ଏଇଥିପାଇଁ ଏତେ କଥା? ପାନଟା ତ ଅନେକ ଦିନରୁ ଖାଇ ଆସିଛି, ଏବେ କ'ଣ ଛାଡ଼ି ହେବ? ତା ବୋଲି କ'ଣ ମୁଁ ବୋହୁର ଘର ଉଜାଡ଼ି ଦେଉଛି, ସର୍ବସ୍ୱ ଖାଇଦେଉଛି? ବୁଢ଼ାଙ୍କୁ ଭାରି ଅଣନିଶ୍ୱାସୀ ଲାଗିଲା। ସତେ ଯେପରି ମୁଣ୍ଡ ମଧ୍ୟରେ ଏକ ଚକ୍ର ଘୁରି ମସ୍ତିଷ୍କର ସବୁ ଯୋଗାଯୋଗକୁ କାଟି ପକାଉଛି। ଘଣ୍ଟାରେ 2 ବାଜିଲା, ରାତି ପାଇବାକୁ ଆହୁରି ଢେର ବାକି। ବୁଢ଼ା ଭାବୁଥିଲେ ସକାଳ ଆସିଲେ ବିଦାୟ ନେବି ସବୁଦିନ ପାଇଁ ଏଠାରୁ, ସହରୀ ଜୀବନରେ ବାସ୍ନା ନାହିଁ, ଭାରି ମିଛିମିଛିକା ଆଉ କୃତ୍ରିମ ଭାବ ବିନିମୟ ହୁଏ ଏଠି, ତା ଅପେକ୍ଷା ସେ ଗାଁ ମାଟି ବରଂ ଭଲ। ସରକାର ବାହାଦୁର ମଧ୍ୟ ଯେଉଁ ଦିବଖରା ଘର ଦେଇଛନ୍ତି ଏ ସହରୀ ବାବୁମାନଙ୍କୁ, ସେଗୁଡ଼ିକ ଅଫିସର ଓ ତାଙ୍କ ପିଲାଛୁଆଙ୍କୁ ନିଅଣ୍ଟ। ତାଙ୍କ ପରି ଖୁଁ ଖୁଁ କାଶୁଥିବା ବୁଢ଼ାମାନଙ୍କ ପାଇଁ ରାଜଧାନୀରେ ସ୍ଥାନ ନାହିଁ। ବୁଢ଼ା ଆଖିପତା ମୁଦି କେତେ କ'ଣ ଭାବି ଚାଲିଛନ୍ତି। ତାଙ୍କ ଭାବନା ନଈର ସୁଅ କୂଳ ଅତିକ୍ରମ କରୁଥିଲା ବେଳେ ସେ ଚମକି ପଡ଼ିଲେ। ଆଖି ଖୋଲିଦେଲା ବେଳକୁ କୁନା ଅତି ସନ୍ତର୍ପଣରେ ମା କୋଳରୁ ଜେଜେଙ୍କ ଶୋଇବା ଘର ଭିତରକୁ ପଳାଇ ଆସିଛି। ବୁଢ଼ା ତାକୁ ଦେଖି ଟିକେ ଡରିଗଲେ, କହିଲେ, କୁନା ତୁ ଜଲ୍ଦି ଯା, ମା ଉଠିଲେ ଏଣି ରାତିଟାରେ ମାଡ଼ ଖାଇବୁ। କୁନା ଟିକେ ବି ଭୟ କଲାନି, ଓଲଟି ପଚାରିଲା, ଜେଜେ ତୁମେ ସକାଳ ହେଲେ ଗାଁକୁ ଚାଲିଯିବ? ବୁଢ଼ା ଆଶ୍ଚର୍ଯ୍ୟରେ ବୋକା ବନିଗଲେ। ଉଠି ବସି କୁନାକୁ କୋଳେଇ ଆଣିଲେ, ପଚାରିଲେ, ତୁ କେମିତି ଜାଣିଲୁ କିରେ? କୁନା କହିଲା, ଜେଜେ ମୁଁ ସ୍ୱପ୍ନ ଦେଖିଲି। ନାଇଁ ମୋ ଜେଜେ, ତମେ ଯାଅନି, ତମେ ସବୁଦିନ ଖେଳ ଛୁଟି ବେଳେ ଆମ ସ୍କୁଲ ଗେଟ୍ ପାଖକୁ ଚାଲି ଆସିବ, ସେଇଠି ଆମେ ଆମ ଟିଫିନ ଖର୍ଚ୍ଚରୁ ତୁମକୁ କପେ ଚା ଦେଇଦେବୁ। ମୁନା ବି କହୁଛି ସେ ତାର ଚେନାଚୁର ଖର୍ଚ୍ଚରୁ ତୁମକୁ ଦେବ। ଜେଜେ ତୁମେ କୁହ ନା, ଆମକୁ ଛାଡ଼ିବ ଗାଁକୁ ଯିବନି ବୋଲି? ବୁଢ଼ାଙ୍କର ଆଖି ଜକେଇ ଆସିଲା। କୁନାକୁ କୁଣ୍ଢାଇ ପକାଇ କହିଲେ, ନା ରେ, ତୁ ଯା ଶୋଇପଡ଼, ମୁଁ ତତେ ଛାଡ଼ି କୁଆଡ଼େ ଯିବି ଯେ, ମୋ ସୁନାଟା ପରା, ଯା ତୁ ଶୋଇପଡ଼। ସକାଳ 10 ବାଜିଲା, କୁନା ଓ ମୁନା ସ୍କୁଲକୁ ଗଲେ। ରମେଶ ବାବୁ ଅଫିସ ଯିବା ବାଟରେ ବୁଢ଼ାଙ୍କୁ ବସ୍ରେ ବସାଇ ଦେବେ। ବୁଢ଼ା ବି 7 ଧୋତି ଆଉ ପଞ୍ଜାବୀ ପିନ୍ଧି ସାରିଲେଣି। ରମେଶ ବାବୁ ପଚାରିଲେ, ବାପା ତମେ କ'ଣ ସତରେ ଆଜି ଗାଁକୁ ଚାଲିଯିବ? ବୁଢ଼ା ବୋଉଗୁଡ଼ାକି କହିଲେ, ପିଲା ବୁଦ୍ଧି ଛାଡ଼ ମା, ମୁଁ ଗାଁକୁ ଯାଉଛି, ତୁ ପିଲାମାନଙ୍କୁ ଜମା ମାରଧର କରିବୁନି। ବହୁ ନିରୁତ୍ତର, ପ୍ରଣାମ ବି କଲା ନାହିଁ। ବୁଢ଼ା ପାଦ କାଢ଼ିଲେ, ଏସବୁ ଭାଗ୍ୟ ଦୋଷ କୁଆଡ଼େ, କର୍ମକୁ ଆଦରି ପୁଅର ପିଛା ଧରିଲେ। ବୁଢ଼ା ଏକା ଏକା ନରଣଗଡ଼ ଯିବେ, ଅନେକ ରାସ୍ତା, ବସ୍ ଚାଲିଥାଏ। ବୁଢ଼ା ଖୁବ୍ ବିଷର୍ଣ୍ଣ, ମନେ ମନେ ଭାବୁଥିଲେ ଯେ ସେ ଆଜିକାଲି ଅଦରକାରୀ ହୋଇଗଲେଣି। ବସି ଖାଇଲେ ନଈବାଲି ସରେ, ତାଙ୍କୁ କିଏ କାହିଁକି ମହଙ୍ଗା ଯୁଗରେ ପଚାରିବ? ଭାବନାର ଅନ୍ତ ନାହିଁ। ଗାଡ଼ି ଆସି ଭଞ୍ଜନଗରରେ ଛିଡ଼ା ହେଲାଣି, ସେତେବେଳକୁ ଘଣ୍ଟାରେ 4। ସ୍କୁଲ ପିଲାମାନେ ବହି ବସ୍ତାନ ଧରି ଘରକୁ ଫେରୁଛନ୍ତି। ବୁଢ଼ାଙ୍କର ପୁଣି କୋହ ଉଠିଲା, କୁନାମୁନା ଏବେ ସ୍କୁଲରୁ ଫେରୁଥିବେ। ସ୍କୁଲରୁ ଫେରିବା ପରେ ଜେଜେ କବାଟ ଖୋଲିଦେଲେ କୁନା ଭିତରକୁ ଆସେ, ଜେଜେକୁ ସେ ଖୋଜୁଥିବ ନିଶ୍ଚୟ। ଜେଜେ ସେଦିନ କୁନାକୁ ପାଠ ପଢ଼ାଇଲା ବେଳେ କହିଥିଲେ, ମିଛ କହିବା ମହାପାପ, କିନ୍ତୁ ଆଜି ଜେଜେ ମୋତେ ମିଛ କହି ଠକି ଚାଲିଗଲେ, ଏଇଆ ଭାବୁଥିବ ମନରେ ସିଏ। ବୋଧହୁଏ କୁନା ଏଉଠୁ ସଂସାର ଯାକର ମିଛ କହିବା ଶିଖିବ। କହିବ, ବଡ଼ମାନେ କହନ୍ତି ଗୋଟାଏ, କରନ୍ତି ଗୋଟାଏ। ବୁଢ଼ାଙ୍କ ମୁଣ୍ଡ ଭିତରେ ସେଇ ଚକ୍ରଟା ପୁଣି ଓଲଟା ଘୁରୁଥିଲା। ବସ୍ର ରେଲିଂ ଦେହରେ ମୁଣ୍ଡଟାକୁ ପିଟି ଛତୁ କରିଦେବାକୁ ଇଚ୍ଛା ହେଉଥିଲା। ନରଣଗଡ଼ରେ ବସ୍ ପହଞ୍ଚିଲା, ବୁଢ଼ା ଘରେ ପାଦ ଦେଲେ। କିଛି ହେଉ ନ ହେଉ, ଏଇଠି ପଡ଼ି ରହିଲେ ଜାତି ଭାଇ ତାଙ୍କର ମଡ଼ାରେ ହାତ ଲଗେଇବେ ତ? ନିଜକୁ ନିଜ ସାନ୍ତ୍ୱନା ଦେଉଥିଲେ। ମଝିଆ ପୁଅ ସୁକେଶ ଖୁବ୍ ବିରକ୍ତ ହେଲା, କହିଲା, ମୁଁ ମନା କରୁଛି ଯାଆନି ସେଠିକୁ। ହଉ ତମେ ବିଶ୍ରାମ କର, ମୁଁ ସନ୍ଧ୍ୟାରେ ଦୋକାନରୁ ଫେରିଲେ ତମକୁ ଡାକ୍ତର ଦେଖାଇବି। ମଝିଆ ପୁଅ ସୁକେଶର ବହି ଦୋକାନ, ବିକ୍ରି ବଟା ସେତେ ଭଲ ନୁହେଁ। ମନେ ମନେ ସେ ଭାବୁଛି, ପାଖ ମଦ ଦୋକାନରେ ଏତେ ଭିଡ଼, କିନ୍ତୁ ବହିକୁ କାହିଁକି ଲୋକଙ୍କର ଏତେ କମ୍ ଆଗ୍ରହ? ସୋମରସଠାରୁ ପୁସ୍ତକର ରସ କ'ଣ ଏତେ ନିରସ? ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା ତାକୁ। ସେ ଗୋଟାଏ ସତ୍ ବ୍ୟବସାୟରେ ଅଛି, କିନ୍ତୁ ତାକୁ ଲକ୍ଷ୍ମୀ ମିଳୁନାହାନ୍ତି। ସୁକେଶ ନିରାଶ ହୋଇ ଦୋକାନର ସଟର ଟାଣିଲା। ଘରେ ପହଞ୍ଚିବା ବେଳକୁ ବୁଢ଼ା ଆସି ଦାଣ୍ଡ ଦୁଆରେ, କହିଲେ, ଆଜି ଏତେ ଡେରି କଲୁ, ବୈଦ ପାଖକୁ ଯିବା ପରା? ନାଇଁ ବାପା, ଆଜି କିଛି ଭଲ ବିକ୍ରି ହେଲାନି। ବୁଢ଼ାର ମୁଣ୍ଡଟା ବରଗଛ ଓହଳ ପରି ତଳକୁ ଲମ୍ବିଗଲା। ବୁଢ଼ା କହିଲେ, ମୁଁ ଜାଣେ ପରା, ତୁ ସେ ଦୋକାନରେ ମୃଗୁଣ ସ୍ତୁତି, ମନବୋଧ 34 ଆଉ ବାଲ୍ମୀକି ରାମାୟଣ ନ ରଖିବା ପର୍ଯ୍ୟନ୍ତ ତୋର ବିକ୍ରିବଟା ଭଲ ହେବନି। ସୁକେଶ ବାପାଙ୍କ ସରଳତାର ଗଭୀର ସମୁଦ୍ରରେ ଡୁବ ମାରି ପୁଣି ଉପରକୁ ଉଠୁଥିଲା। ଯେଉଁଠି ଡିସ୍କୋ ନୃତ୍ୟ କଳା, ଯେଉଁଠି ସାମାଜିକ ଚଳଣୀ ଅଶ୍ଳୀଳତାରେ ଭରପୁର, ସେଠି ମୃଗୁଣ ସ୍ତୁତି ପଡ଼ିବ କିଏ? ସୁକେଶ ବାପାଙ୍କୁ ବୁଝାଇ ନପାରି ନିଜକୁ ନିଜେ ବୁଝାଉଥିଲା। ବୁଢ଼ାଙ୍କ ଶ୍ୱାସ ଧଇଁ ପେଲି ହେଉଛି, ବାଉଳା ଚାଉଳା ହେଲେଣି, ଲାଗୁଛି ସେ ପାରିରୁ ଡାକ ଶୁଭିଲାଣି। ଦେହ ଭିତରେ ଅବା ହାତ ଗୁଡ଼ାକ ଖସି ବିଡ଼ା ବାନ୍ଧି ହେଉଛି। ଦେହର କାନ୍ଥରେ ପଲସ୍ତରା ଛାଡ଼ି ଖଣ୍ଡେ ଖଣ୍ଡେ ଇଟା ଖସି ଦାନ୍ତୁରା ଦେଶିଲାଣି। କହିଲେ, ଭାଇକୁ ଜଲ୍ଦି ଡାକ, ସେ ବ୍ୟାଙ୍କ ଅଫିସର, ଟଙ୍କା ପଇସା ଯଦି ଖର୍ଚ୍ଚ କରିବ କେଜାଣି କାଳେ ବଞ୍ଚିଯିବି। ବୁଢ଼ାଙ୍କ କଥାରୁ ମନେ ହେଉଥିଲା ତାଙ୍କ ବଞ୍ଚିବାର ମୋହ ଦୁର୍ବାର ଥିଲା। କେଜଣେ ଆଟାଚି ତଳେ ଥୋଇବାର ଶବ୍ଦ ହେଲା। ବୁଢ଼ା ଉପରକୁ ଚାହିଁଲା ବେଳକୁ ସାମ୍ନାରେ ରମେଶ, ତା ପଛରେ ବୋହୁ। କୁନାମୁନା ଜେଜେଙ୍କ ଉପରକୁ ଚଢ଼ିଯିବା ବେଳକୁ ବୁଢ଼ାଙ୍କର ଧଇଁ କାଶରେ ଛିଞ୍ଚାଡ଼ି ହୋଇ ପଡ଼ିଲେ। ବୁଢ଼ାଙ୍କ ଶ୍ୱାସରୋଗର ତୀବ୍ରତା ଅନୁଭବ ହେଲାଣି। ବୋହୁ ବୁଢ଼ାଙ୍କ ପାଦ ଛୁଇଁ ପ୍ରଣାମ କଲା। ବୁଢ଼ା ପୁଣି ବାଉଳ ଚାଳ ହୋଇ କଥା କହିଲେଣି, ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ଆରେ ପୁଅ, ଦେଖିଲୁ ଦେଖିଲୁ, ବଡ଼ ବଡ଼ ସିଂହ ଅଛି ମୁଣ୍ଡରେ, ସେ ଲୋକଟା କାହାକୁ ଡାକୁଛି? ପଚାରିଲୁ କାହାକୁ ଖୋଜୁଛି ସେ? ସମସ୍ତେ ସେଇ ଆଡ଼କୁ ଚାହିଁଲେ, ଆଖପାଖରେ କେହି ନାହିଁ। ବୁଢ଼ାଙ୍କର ବୋଧହୁଏ ସମୟ ପାଖେଇ ଆସିଲା, ଦେଖାଗଲା। ବୁଢ଼ା କାଶି କାଶି ମୁଦା ହୋଇ ଗୋଟେ ପ୍ରଶ୍ନବାଚୀ ପରି ହୋଇଗଲେ। ମନେ ହେଲା, ବୁଢ଼ା ଆମ ସମସ୍ତଙ୍କୁ ବାରମ୍ବାର ପ୍ରଶ୍ନ କରୁଛନ୍ତି, ଆରେ ଅଧମ, ତୁମେ କ'ଣ କେହି ବୁଢ଼ା ହେବ ନାହିଁ? ତୁମେ କ'ଣ କେହି ବାର୍ଦ୍ଧକ୍ୟକୁ ସାମ୍ନା କରିବ ନାହିଁ? ଲୋକଗୁଡ଼ାକ ଦାନ୍ତରେ ତୀରଣ ନିକୁଟି ଧରିଥିବା ଗୋହତ୍ୟାକାରୀ ଭଳି ଛିଡ଼ା ହୋଇଥିଲେ।